नमस्कार, आकाशवाणी कटक आंचलिक संवाद सह मुनिना साहू। प्रथमे मुख्य संवाद। नूआदिल्लीर राष्ट्रपति भवन में राष्ट्रपति प्रदान करुछन्ति पद्म पुरस्कार। राज्य में बीजेपी सरकार गठन हेले सर्वांगीन उन्नति हेबो कहिले बीजेपी वरिष्ठ नेता नितिन गडकरी। मुख्यमंत्री नवीन पटनायक आज गंजाम और कंधमाल दलय प्रार्थी सपक्ष में कले निर्वाचन प्रचार। बीजेपी वरिष्ठ नेता तथा प्रधानमंत्री नरेन्द्र मोदी आसंताकाली ओडिशा गस्तरे आसी करिबे निर्वाचन प्रचार। एवं पवित्र अक्षय तृतीय रे आसंताकाली श्रीजीवमानंकर चंदन यात्रा हेबो आरंभ। वर्तमान संपूर्ण संवाद। नूआदिल्लीर राष्ट्रपति भवन में वर्तमान पद्म पुरस्कार वितरण समारोह चली। राष्ट्रपति द्रौपदी मुर्मू एक समारोह पद्म विभूषण पद्मभूषण एवं पद्मश्री पुरस्कार विजेता पुरस्कार प्रदान कर कला सामाजिक कार्य विज्ञान और वैषयिक वाणिज्य उद्योग औषध साहित्य और शिक्षा क्रीड़ा और प्रशासनिक सेवा समेत विभिन्न क्षेत्र में उल्लेखनीय अवदान पुरस्कार प्रदान कर। सूचनाजोग्य गणतंत्र दिवस रे विभिन्न क्षेत्र में उल्लेखनीय कार्य एवं सेवा पाई पद्म पुरस्कार घोषणा करा जाई थिला। बीजेपी रे वरिष्ठ नेता तथा केन्द्रमंत्री नितिन गडकरी ओडिशा गस्तर निर्वाचन प्रचार रे आसी आज पुरी जिला कृष्णप्रसाद ब्लॉक रे निर्वाचनी सभा रे दल सपक्ष रे वोट देबा लागि मतदाता मानंकु निवेदन करिछंती। श्री गडकरी कहिछंती राज्य रे बीजेपी सरकार गठन हेले सर्वांगीन उन्नति हेबो। चाषीों ठार् आरंभ कर रास्ता निर्माण एवं मत्स्यजीवी पर्यंत समस्त सरकार विभिन्न कार्यक्रम जरिया सुविधा उपलब्ध कराइबे। श्री गडकरी एक कार्यक्रम पूर्व पूरी श्रीमंदिर श्रीजीवान दर्शन कर। बीजेपी सभापति तथा मुख्यमंत्री नवीन पटनायक आज गंजाम एवं कंधमाल गस्तरे आसी एक दलय प्रार्थी सपक्ष में निर्वाचन प्रचार कर। मुख्यमंत्री दुईट कार्यक्रम में राज्य सरकार विभिन्न कल्याणकारी योजना उपर आलोकपात कर। अपराह्नरे मुख्यमंत्री कंधमाल जिला गस्तरे जाई फुलवाणीठारे स्टेडियम निर्वाचन प्रचार करने सह राज्य सरकार विभिन्न कल्याणकारी योजना उपर आलोकपात कर। राज्य लोकसभा और विधानसभा निर्वाचन निमन्ते आउ अल्प दिन बाकी थिबा बेले केन्द्रीय नेता निर्वाचन प्रचार पई ओडिशा गस्तरे आसुछंती। एही क्रमरे आसंता 14 तारीख में कांग्रेस अध्यक्ष मल्लिकार्जुन खड़गे फुलवाणी गस्त करिवार कार्यक्रम रही। राज्य कांग्रेस सूचना अनुजाई श्री खड़गे फुलवाणी निर्वाचन सभा में जोगदे संबोधित करिवे। सूचनाजोग्य कंधमाल जिले में आसंता 20 तारीख में मतदान अनुष्ठित हेबो। छत्तीसगढ़ मुख्यमंत्री विष्णुदेव साहे आज कोरापुट जिलार लक्ष्मीपुर बीजेपी प्रार्थी प्रचार कार्य जोगद। निर्वाचन सभा से कहते राज्य में बीजेपी सरकार गठन हेले ओडिशा भारत वर्षरे श्रेष्ठतम राज्य रूपे रूपांतरित हो। बीजेपी वरिष्ठ नेता तथा प्रधानमंत्री नरेन्द्र मोदी आसंताकाली दुईदिनिया ओडिशा गस्तरे आसिबे। से भुवनेश्वर रोड शो कार्यक्रम में जोगदेवे। श्री मोदी रोड शो मास्टर कैंटीन छकरु बाणीबिहार पर्यंत हेबो। प्रधानमंत्री रोड शो पई भुवनेश्वर कमिश्नरेट पुलिस पक्षर् आज ट्राफिक कटकणा जारी करा जाइछि। आसंताकाली अपराह्न 2टारु रोड शो सरिबा पर्यंत मास्टर कैंटीन बाणीबिहार गाड़ी चलाचल बंद रहिबो। एथिसह जनपथकु संयोग करथिबा सबु गळीरु गाड़ी रास्ताकु छडा जीवनी बोली कमिश्नरेट पुलिस पक्षर् सूचना मिलिछि। ता परदिन प्रधानमंत्री कंधमाल बरगढ़ और बलांगीर गस्त कर निर्वाचन सभा को संबोधन करिवार कार्यक्रम रही। सब स्थान में नो फ्लाइंग जोन घोषणा करा जाई। निर्वाचन कमिशन पक्ष लोकसभा और विधानसभा निर्वाचन निमन्ते विज्ञप्ति प्रकाश पाइबा परे देवगढ़ जिलापाल तथा जिला निर्वाचन अधिकारी कार्यालय प्रार्थीपत्र दाखल प्रक्रिया शेष हो। प्रक्रिय राज्य में तीनोटी प्रमुख दल बीजेडी बीजेपी एवं कांग्रेस पक्षर् जोरदार राजनैतिक प्रस्तुति आरंभ हो। निर्वाचन संपर्कित तथ्य को नहीं आम देवगढ़ संवाददाता सुजाता साहूं रिपोर्ट।
संबलपुर लोकसभा निर्वाचन मंडली अंतर्गत देवगढ़ विधानसभा निर्वाचन मंडली रे साधारण निर्वाचन 2024 मतदान चलित मे मास 25 तारीख अनुष्ठित हेबो। ଦେବଗଡ଼ ବିଧାନସଭା ଆସନ ପାଇଁ ମୋଟ 9 ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜେପି ପକ୍ଷରୁ ସୁବାସ ଚନ୍ଦ୍ର ପାଣିଗ୍ରାହୀ, କଂଗ୍ରେସ ପକ୍ଷରୁ ସେମ୍ ହେମ୍ରମ, ବିଜେଡି ପକ୍ଷରୁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ସମାଜବାଦୀ ପାର୍ଟି ପକ୍ଷରୁ ନିରାକାର ପ୍ରଧାନ ଓ ପ୍ରାଉଟିଷ୍ଟ ବ୍ଲକ ଅଫ୍ ଇଣ୍ଡିଆ ପକ୍ଷରୁ ଡୋଳାକର ଭୋଇ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଶ୍ରୀମନ୍ତ ସାହୁ, ପ୍ରମୋଦ ଝାଙ୍କର, ସୁଲେମାନ ଲାକ୍ରା ଓ ଜୁଲିଆନ ଲାକ୍ରା ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ନିଜ ଘୋଷଣାନାମା ଓ ନାମାଙ୍କନରେ ପ୍ରସ୍ତାବକଙ୍କ ଭୁଲ ତଥ୍ୟ ଥିବା କାରଣରୁ ଯାଞ୍ଚ ପରେ ସ୍ୱାଧୀନ ପ୍ରାର୍ଥୀ ସୁଲେମାନ ଲାକ୍ରାଙ୍କର ପ୍ରାର୍ଥୀପତ୍ର ନାକଚ କରାଯାଇଛି ଏବଂ ଅନ୍ୟ 8 ଜଣ ପ୍ରାର୍ଥୀଙ୍କର ନାମାଙ୍କନ କାୟମ ରହିଛି। ଜିଲ୍ଲାରେ ମତଦାନ ପାଇଁ ମୋଟ 338 କେନ୍ଦ୍ର ହୋଇଥିବାବେଳେ ସେଥିମଧ୍ୟରୁ 40 ସଖୀଭୂତ ହୋଇଛି। ନିର୍ବାଚନ ପ୍ରକ୍ରିୟାରେ ପ୍ରାର୍ଥୀଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନତା ପାଇଁ ମଧ୍ୟ ପ୍ରଶାସନ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ବୈଠକ କରାଯାଇ ନିର୍ବାଚନର ଆଦର୍ଶ ଆଚରଣ ବିଧି ଅନୁପାଳନ ପାଇଁ ଆଲୋଚନା କରାଯାଇଛି। ଜିଲ୍ଲାରେ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀମାନେ ନିଜ ନିଜର ନିର୍ବାଚନୀ ପ୍ରଚାର କରିବା ସହିତ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଆୟୋଜନ କରି ନିଜ ନିଜ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି। ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ମୁତାବକ ଦେବଗଡ଼ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ଫ୍ଲାଇଙ୍ଗ ସ୍କ୍ୱାଡ୍ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ସହଯୋଗରେ ସମସ୍ତ ପ୍ରକାର ଯାନବାହନଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯାଉଛି।
ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ରତ୍ନଭଣ୍ଡାର ତଦାରଖ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଚାରପତି ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ 12 ଜଣିଆ କମିଟିର ଏହା ହେଉଛି ଦ୍ୱିତୀୟ ବୈଠକ। ଶ୍ରୀମନ୍ଦିର ରତ୍ନଭଣ୍ଡାରର ରତ୍ନଗଣତି ଗଣତି ପାଇଁ କିଭଳି ବ୍ୟବସ୍ଥା ହୋଇପାରିବ ସେ ନେଇ ବୈଠକରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ବୀରବିକ୍ରମ ଯାଦବ, ପରିଚାଳନା କମିଟି ସେବାୟତ ସଦସ୍ୟ, ଏଏସ୍ଆଇ ଅଧିକାରୀ ଏବଂ ରତ୍ନଭଣ୍ଡାର କମିଟିର ଅନ୍ୟାନ୍ୟ ସଦସ୍ୟମାନେ ବୈଠକରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ 1978 ରତ୍ନଭଣ୍ଡାର ଖୋଲାଯାଇଥିବା ବେଳେ ତାହାର ସମସ୍ତ ରିପୋର୍ଟ ହସ୍ତଗତ ହୋଇଛି। ସେହି ରିପୋର୍ଟ ଆଧାରରେ ରତ୍ନଭଣ୍ଡାରର ରତ୍ନ ଅଳଙ୍କାର ଗଣତି ମଣତି କରାଯିବ ବୋଲି ଜଷ୍ଟିସ୍ ପଶାୟତ କହିଛନ୍ତି। ରାଜ୍ୟରେ ଚତୁର୍ଥ ତଥା ଦେଶରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହି ପର୍ଯ୍ୟାୟରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ମତଦାନ ହେବ। ଆସନ୍ତା 14 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଥିବାବେଳେ 15 ନାମାଙ୍କନ ପତ୍ର ଯାଞ୍ ଓ 17 ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିଛି। ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ଜୁନ୍ 1 ମତଦାନ ହେବ। ଅନ୍ୟପକ୍ଷରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ରହିଛି। ଏହି ପର୍ଯ୍ୟାୟରେ 6 ଲୋକସଭା ଆସନ, ସମ୍ଭଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱର ଲୋକସଭା ଆସନ ଓ ଏହା ଅନ୍ତର୍ଗତ 42 ବିଧାନସଭା ଆସନ ପାଇଁ ଚଳିତ ମାସ 25 ମତଦାନ ଅନୁଷ୍ଠିତ ହେବ। ଆସନ୍ତା ନିର୍ବାଚନ ପାଇଁ ନୂଆପଡ଼ା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ସଭାପତିତ୍ୱରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ନିର୍ବାଚନ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ମେ 20 ଏବଂ 25 ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ କିପରି ସ୍ୱଚ୍ଛ ନିରପେକ୍ଷ ଭାବରେ ସମ୍ପନ୍ନ ହୋଇପାରିବ ଏହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ପାଇଁ ମଧ୍ୟ ସାଧାରଣ ପର୍ଯ୍ୟବେକ୍ଷକ ଭାବେ ରବୀନ୍ଦ୍ର ଲକ୍ଷ୍ମଣ ବିନ୍ୱାଡେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ନିର୍ବାଚନ କଣ୍ଟ୍ରୋଲ ରୁମ୍ ପରିଦର୍ଶନ କରି ସାଧାରଣ ନିର୍ବାଚନ ପରିଚାଳନା ସମ୍ପର୍କିତ ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି। ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବା ସହ 21 ବ୍ୟାପୀ ବାହାର ଚନ୍ଦନଯାତ୍ରା ଆରମ୍ଭ ହେବ। ଅକ୍ଷୟ ତୃତୀୟା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦନଯାତ୍ରା ପାଇଁ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା, ମଦନ ମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ। ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ମହେଶ କୁମାର ବେହେରା ବଲାଙ୍ଗୀର ଖୋର୍ଦ୍ଧା ରେଳ ଲାଇନ୍ ପ୍ରକଳ୍ପର ବୌଦ୍ଧ ଚମ୍ପାପୁର ରେଳ ସେକ୍ସନର ରେଳ ଲାଇନ୍ ନିରୀକ୍ଷଣ କରିଛନ୍ତି। ଏହି ରେଳ ଲାଇନ୍ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବା ସହିତ ପ୍ରକଳ୍ପଟି ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ପାଇଁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଦାନ କରୁଛନ୍ତି ପଦ୍ମ ପୁରସ୍କାର। ରାଜ୍ୟରେ ବିଜେପି ସରକାର ଗଠନ ହେଲେ ସର୍ବାଙ୍ଗୀନ ଉନ୍ନତି ହେବ କହିଲେ ବିଜେପିର ବରିଷ୍ଠ ନେତା ନୀତିନ ଗଡ଼କରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଓ କନ୍ଧମାଳରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ କଲେ ନିର୍ବାଚନୀ ପ୍ରଚାର। ବିଜେପିର ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି କରିବେ ନିର୍ବାଚନୀ ପ୍ରଚାର ଏବଂ ପବିତ୍ର ଅକ୍ଷୟ ତୃତୀୟାରେ ଆସନ୍ତାକାଲି ଶ୍ରୀଜୀଉମାନଙ୍କର ଚନ୍ଦନଯାତ୍ରା ହେବ ଆରମ୍ଭ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।